श्री श्री गंगा काली चरणे शरण लक्षण बहु सुण से लेखिबा कारण श्री श्री गंगा काली चरण शरण लक्षण बहु सुण लेखिबा कारण श्री श्री गंगा काली चरण शरण लक्षण बहु सुण लेखिबा कारण बारण न मानि मोर गल बाप घर साप बेंग घरे आसि करिलेणि घर ভাগব খরা ফসল আনিলনি বাটি লক্ষণ পাঠ পড়া হেউথিব মাটি ন পড়িলে পাঠ আউ ন পড়িলে পাঠ আউ হেব কেউ কারণ লক্ষণ বহু শুণ লেখিবা কারণ শ্রী শ্রী গঙ্গা কালী চরণে শরণ ମନ ଥିଲା ଯିବା ପାଇଁ ମିଳିଲାନି ଛୁଟି ରହିଲାଣି ହାତ ଗୋଡ଼ ଦିନ ରାତି ଖଟି ହାତରେ ଫୁଟେଇ ଗଣ୍ଡେ ପେଟ ପୂଜା ଖାଏ କି ଖାଇବା ସେ ଖାଇବା କେଉଁଠିକୁ ପାଏ କାମ ବେଳେ ହାକିମର କାମ ବେଳେ ହାକିମର ଘଡ଼ି ଘଡ଼ି ଡରାଣ ଲକ୍ଷଣ ବହୁ ଶୁଣ ଲେଖିବା କାରଣ ଶ୍ରୀ ଶ୍ରୀ ଗଙ୍ଗା କାଳୀ ଚରଣେ ଶରଣ ସେଦିନର କଥା ଏବେ ଅଛି ମୋର ମନେ ଚୁପ ଚୁପ କରି ତମେ କହିଥିଲ କାନେ ପରଦେଶୀ ହେଲେ ଭାରି ପରାଣକୁ ଦୁଃଖ ଶାଗ ପେଜ ଖାଇ ନାହିଁ ଗାଁ ଠାରୁ ସୁଖ ଫେରିଯିବି ଗାଁକୁ ବି ସେ ଭାଷା ଦେବ ମୋରାଣ ଭାଷା ଦେବ ମୋରାଣ ଶ୍ରୀ ଶ୍ରୀ ଗଙ୍ଗା କାଳୀ ଚରଣ ଶରଣ ଲକ୍ଷଣ ବହୁ ଶୁଣ ଲେଖିବା କାରଣ ଲକ୍ଷଣ ବହୁ ଶୁଣ ଲେଖିବା କାରଣ ଲେଖିବା